ଗଣନା ପୁସ୍ତକ ସାତ ପର୍ବ ଅନନ୍ତର ଯେଉଁଦିନ ମୂଷା ଆବାସ ସ୍ଥାପନ ସମାପ୍ତ କରି ତାହାର ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦୀ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ ସେହିଦିନ ଇସ୍ରାଏଲର ଅଧିପତିଗଣ ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ ଏମାନେ ବଂଶ ସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ ପୁଣି ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଗୋଟି ଗୋରୁ ଅର୍ଥାତ୍ ଦୁଇ ଦୁଇ ଅଧିପତି ଏକ ଏକ ଶଗଡ଼ ଏକ ଏକ ଜଣ ଏକ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ ତେଣୁ ସଦାପ୍ରଭୁ ମୋଷାଙ୍କୁ କହିଲେ ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର ତାହା ସବୁ ସମାଗମ ତମ୍ବୁର ସେବା ନିମନ୍ତେ ହେବ ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବା ଅନୁସାରେ ଲେବୀୟମାନଙ୍କୁ ତାହା ସବୁ ଦେବ ତେଣୁ ମୋଷା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ ଗର୍ଷେନୀୟ ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ ହାରଣ ଯାଜକର ପୁତ୍ର ଇଥାମର ହସ୍ତାଧୀନରେ ମଗାରି ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ ମାତ୍ର ସେ କହାତ ସନ୍ତାନଗଣକୁ କିଛି ଦେଲେ ନାହିଁ କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା ସେମାନେ ସ୍କନ୍ଧରେ ତାହା ବହିଲେ ଆଉ ବେଦୀର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ ଅର୍ଥାତ୍ ସେହି ଅଧିପତିଗଣ ବେଦୀ ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ ତହିଁରେ ସଦାପ୍ରଭୁ ମୋଷାଙ୍କୁ କହିଲେ ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦୀର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ ତହିଁରେ ପ୍ରଥମ ଦିନ ଜିଉଦା ବଂଶଜାତ ଅମିନାଦବର ପୁତ୍ର ଅହସର୍ ଆପଣା ଉପହାର ଉତ୍ସର୍ଗ କଲା ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ରୂପାର ଏକ କୁଣ୍ଡ ଏହି ଦୁଇ ଭକ୍ଷ ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ ହୋମ ନିମନ୍ତେ ଏକ ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ବତ୍ସ୍ୟ ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ବର୍ଷ ମେଷ ବତ୍ସ୍ୟ ଏହା ଅମିଦାନବର ପୁତ୍ର ନହସୋନର ଉପହାର ଦ୍ୱିତୀୟ ଦିନ ଇସାଖରର ଅଧିପତି ସୁୟାରର ପୁତ୍ର ନଥେୟେଲ୍ ଆପଣା ଉପହାର ଉତ୍ସର୍ଗ କଲା ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏହା ଦେଲା ଅର୍ଥାତ୍ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ଏକ କୁଣ୍ଡ ଏହି ଦୁଇ ଭୈକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ ହୋମ ନିମନ୍ତେ ଏକ ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷ ବତ୍ସ୍ୟ ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷ ବତ୍ସ୍ୟ ଏହା ସୁରିଆର ପୁତ୍ର ନଥନେଲ୍ର ଉପହାର ତୃତୀୟ ଦିନ ସବ୍ଲୁନ୍ ସନ୍ତାନଗଣର ଅଧିପତି ହେଲନ୍ର ପୁତ୍ର ଇଲିଆବ୍ ଆଣିଲା ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ରୂପାର ଏକ କୁଣ୍ଡ ଏହି ଦୁଇ ଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ ହୋମ ନିମନ୍ତେ ଏକ ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷ ବତ୍ସ୍ୟ ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷ ବତ୍ସ୍ୟ ଏହା ହେଲନ୍ର ପୁତ୍ର ଇଲିଆବର ଉପହାର ଚତୁର୍ଥ ଦିନ ରୁବେନ୍ ସନ୍ତାନଗଣର ଅଧିପତି ସଦୟର ପୁତ୍ର ଇଲିସୁର୍ ଆଣିଲା ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ରୂପାର ଏକ କୁଣ୍ଡ ଏ ଦୁଇ ଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ସଦୟର ପୁତ୍ର ଇଲିସୁରର ଉପହାର। ପଞ୍ଚମ ଦିନ ସିମିଓନ ସନ୍ତାନଗଣର ଅଧିପତି ସୁରିଏସଦର ପୁତ୍ର ସଲୁମିଏଲ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣରେ ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ସୁରସଦିଏର ପୁତ୍ର ସଲୁମିଏଲର ଉପହାର। ଷଷ୍ଠ ଦିନ ଗାଦ ସନ୍ତାନର ଅଧିପତି ଦୁଇଏଲର ପୁତ୍ର ଇଲିଆସଫ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି, 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଆଉ ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣରେ ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ଦିୱେଲର ପୁତ୍ର ଇଲିଆସଫରର ଉପହାର। ସପ୍ତମ ଦିନ ଇଫ୍ରିୟମ ସନ୍ତାନଗଣର ଅଧିପତି ଅମିହୁଦର ପୁତ୍ର ଇଲିସାମା ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦ୍ୱିଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣରେ ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ଅମିଉଦର ପୁତ୍ର ଇଲିସାମାର ଉପହାର। ଅଷ୍ଟମ ଦିନ ମନସୀ ସନ୍ତାନଗଣର ଅଧିପତି ପଦାସୁରର ପୁତ୍ର ଗମଲିଏଲ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ପଦାହସୁରର ପୁତ୍ର ଗମୟେଲର ଉପହାର। ନବମ ଦିନ ବିନ୍ୟାମିନ ସନ୍ତାନଗଣର ଅଧିପତି ଗିଦିଓନର ପୁତ୍ର ଅବିଦାନ ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ଗିଦିଓନିର ପୁତ୍ର ଅବିଦାନବର ଉପହାର। ଦଶମ ଦିନ ଦାନ ସନ୍ତାନର ଅଧିପତି ଅମିସେଦେର ପୁତ୍ର ଅହିଏସଲ ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକ ବର୍ଷୀୟ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ଅମିଷାଦୟର ପୁତ୍ର ଅହିଏସର ଉପହାର। ଏକାଦଶ ଦିନ ଆସେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗିଏଲ ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ। ଏହି ଦୁଇଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ, ଏକବର୍ଷୀୟ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ଅକ୍ରଣର ପୁତ୍ର ପଗିଏଲର ଉପହାର। ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଏନାନର ପୁତ୍ର ଅହିର ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ। ଏହି ଦୁଇଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷ ବତ୍ସ। ଏହା ଏନନର ପୁତ୍ର ଅହିରର ଉପହାର। ବେଦୀର ଅଭିଷେକ ଦିନ ତୈଁର ପ୍ରତିଷ୍ଠାତାର୍ଥକ ଏହି ଉପହାର ଇସ୍ରାଏଲ ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା। ରୂପାର ଦ୍ୱାଦଶ ଥାଳି ଓ ରୂପାର ଦ୍ୱାଦଶ କୁଣ୍ଡ ଓ ସ୍ୱର୍ଣ୍ଣର ଦ୍ୱାଦଶ ଚାମଚ। ତୈଁର ପ୍ରତ୍ୟେକ ରୂପା ଥାଳି 130 ସେକଲ ଓ ପ୍ରତ୍ୟେକ କୁଣ୍ଡ 70 ସେକଲ ପରିମିତ। ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ସେକଲ ଅନୁସାରେ 2400 ସେକଲ ଥିଲା। ପୁଣି ଧୂପପୂର୍ଣ୍ଣ 12 ସ୍ୱର୍ଣ୍ଣ ଚାମଚ ପ୍ରତ୍ୟେକ ପବିତ୍ର ସ୍ଥାନର ସେକଲ ଅନୁସାରେ 10 ସେକଲ ପରିମିତ। ଚାମଚର ସମସ୍ତ ସ୍ୱର୍ଣ୍ଣ 120 ସେକଲ ଥିଲା। ହୋମ ନିମନ୍ତେ ସମୁଦାୟ 12 ଗୋରୁ ଓ 12 ମେଷ ଓ ଏକବର୍ଷୀୟ 12 ମେଷ ବତ୍ସ ଓ ସେସବୁର ଭକ୍ଷ୍ୟ ନୈବେଦ୍ୟ ଆଉ ପାପାର୍ଥକ ବଳିଦାନ ନିମନ୍ତେ 12 ଛାଗ। ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ 24 ଗୋରୁ ଓ 60 ମେଷ ଓ 60 ଛାଗ ଓ ଏକବର୍ଷୀୟ 60 ମେଷ ବତ୍ସ। ଏହା ବେଦୀର ଅଭିଷେକ ଉତ୍ତାରେ ତହିଁର ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର। ଏ ଉତ୍ତାରେ ମୂଷା ତାହାଙ୍କ ସହିତ କଥା କହିବାକୁ ସମାଗମ ତମ୍ବୁରେ ପ୍ରବେଶ କରାନ୍ତି। ସାକ୍ଷ୍ୟ ସିନ୍ଧୁକର ଉପରିସ୍ଥ ପାପାଚଦନର ଉପରୁ କିରୁବୋଦୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ। ପୁଣି ସେ ତାଙ୍କ ସହିତ କଥା କହିଲେ।